हरि ओ अयमारम्भ शुभाय भवतु ॐ नमो भगवते वासुदेवाय ॐ नमो भगवते पुरुषोत्तमाय नीलाद्रिकन्दरानन्दी मन्दरालयवन्दितं वन्दे वन्दारुमन्दारम् इन्दिरामन्दिरं मह इन्दिरामन्दिरं मह ध्याये ब्रह्माण्डनील नीरदतनु रत्नसिंहासनस्थं तदक्षि भद्रदात्री रुचिरुचिरतरा भाग्यदात्री सुभद्रा तदक्षे कामपालं धवलवरतनु लांगलं जस्य पाणु श्रीलक्ष्मीरेवति द्वे वरिवसतु सदा ब्रह्मदारु स्मरामि दारु ब्रह्मं नमामि मन्नाथ श्रीजगन्नाथः मदगुरु श्रीजगद्गुरुः मदात्मा सर्वभूतात्मा तस्मै श्रीगुरवे नमः तस्मै श्रीगुरवे नमः तासामविरहछौरिः स्मयमानमुखाम्बुजः पीताम्बरधरस्रगवी साक्षात् मनमथ मनमथः साक्षात् मनमथ मनमथः आशासुरासे भवदङ्गबल्ली भासैव दासीं कृतदुग्धसिन्धुम् आशासुरासे भवदङ्गबल्ली भासैव दासीं कृतदुग्धसिन्धुम् मन्दास्मितैर्निन्दितसारदेन्दो मन्दास्मितैर्निन्दितसारदेन्दो वन्देरविन्दा सनसुन्दरित्वा वन्देरविन्दा सनसुन्दरित्वां वन्देरविन्दा सनसुन्दरित्वां कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे सदा वसन्तं हृदयारविन्दे भवं भवानी सहितं नमामि भवं भवानी सहितं नमामि भवं भवानी सहितं नमामि बुद्धिहीनतनुजानिके सुमिरौ पवनकुमार बुद्धिहीनतनुजानिके सुमिरौ पवनकुमार बलबुद्धि विद्या देउ मोहि हरहु कलेश विकार हरहुँ कलेश विकार, हरहुँ कलेश विकार।
अकृतकर्ता, अमूर्तमंता, अदृष्टद्रष्टा, आनंदकंद सच्चिदानंद चिन्मय घन असरण शरण सर्वकारण कारण प्रभु जगदानंद कंद जगन्नाथंकर श्री चरणारविंद तले अनंत कोटि दंडवत। माननीय सम्मवेत सम्मानित विदग्ध श्रोता मंडली, आजर ये अपूर्व क्षण रे जो नाम कलीर संताप हरण करे, जो नाम अंतर कालिमा को विदूरित करे, से पवित्र नाम को तीन सेकेंड पाई आम मैंने समस्ते नवा मो सहित सहयोग करिवे। बोल जगन्नाथ भगवान की
जय।
जगन्नाथ 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 पाही माम, जगन्नाथ 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 रक्षवा,
जगन्नाथ 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 पाही माम,
जगन्नाथ 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 रक्षवा,
जगन्नाथ 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 पाही माम, जगन्नाथ 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 रक्ष माम,
जगन्नाथ 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 पाही माम,
जगन्नाथ 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 रक्ष माम,
जगन्नाथ 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 नमो नमो, जगन्नाथ 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 शरणम,
जगन्नाथ 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 नमो नमः, जगन्नाथ 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 शरणम,
हरे राम 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 हरे हरे, हरे कृष्ण 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 हरे हरे,
हरे राम 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 हरे हरे, हरे कृष्ण 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 हरे हरे,
महाबाहु 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 पाहि मा, महाबाहु 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 रक्ष मा,
महाबाहु 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 पाहि मा, महाबाहु 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 रक्ष
मा, महाबाहु 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 नमो नमो, महाबाहु 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 शरणम,
महाबाहु 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 नमो नमो, महाबाहु 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 शरणम,
महाबाहु 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 शरणम।
बोल बलभद्र भगवान की
जय।
जगन्नाथ स्वामी की
जय।
सुभद्रमैया की
जय।
सुदर्शन महाराज की
जय।
आज के आनंद की
जय।
जय बल्ले वाले की
जय।
जय नहीं बल्ले वाले की
जय।
जस्मात् सर्वमिदं प्रपंच रचितं माया जगज्जायते, जस्मिन् तिष्ठति चान्ति चान्त समये कल्पानुकल्प पुनः, जङ्घ्यात्वमुनयः समाधि समये शुद्धं वियत्सन्निभं, तं वन्दे पुरुषोत्तमाख्यममलं नित्यं विभो निश्चलं, नित्यं विभो निश्चलं, नित्यं विभो निश्चलं।
भगवान ब्रह्मा को जने जिज्ञासु गोटे प्रश्न जाई कले, कहले ओ ब्रह्मा, ब्रह्मांकर चारि मुंड विचलित होगला। ब्रह्मा को पुनर्वार प्रश्न कले ओ ब्रह्मा, ब्रह्मा कहले ओ आपण मानक भाषा कहूँ। ब्रह्मा कहले ओ किए तुम्हें ना, मु आज्ञा जिज्ञासु किसी जानवा को इच्छा करमें कौन जानवाक इच्छा करुच ना? हे ब्रह्मा, तुम जीवन में तुम सबुठ भल कम कौन कर मत कह। ब्रह्मा आश्चर्य हेले, चकित हेले, विस्मित ही पुनर्वार चाहिले, हसी हसी गड़ी पड़िले, पुणि गड़ी गड़ी हसी उठिले, कहले ओ ये कथा कहार तात्पर्य ना ब्रह्मा, मु समस्त सब कथा पचारि पचारि किछि पाई नाही, तुमको ये गोटे कथा पचारुच्छी मत यार उत्तर दे पार। ब्रह्मा ब्रह्मा हसिले, कहले भाई मु बहु काम करिछि, आ सबुठ भल कम करिछि, गोटे सृष्टि तयारी करिछि, ना सृष्टिर अर्थ कौन कौन ता भीतर रखिछंती सृष्टि करी ना सृष्टि भीतर नद नदी बिल वन पहाड़ पशुपक्षी अनेक अनेक वस्तु रखी ना हे ब्रह्मा तुम सृष्टि भीतर तुम एत जिनस खंजिल ये जिते जिनस खंजिच ता भीतर सबुठ आश्चर्यतम जिनस कौन कही पार ब्रह्मा ब्रह्मा कहले भाई मो सृष्टिर सबुठ आश्चर्य जिनस हूँ गोटे मनीष या मनीष ना हाँ मनीष या ना मनीष बोली जो जंतुटी या भितर कि जंत्रपाति खंजिल ब्रह्मा ब्रह्मा हसिले पुरी कहले मनीष को जोड़िए गोड़ दे ना कौत ना चलवाई ना भल कल आउ कौन दे ना पेट टे कौतपी ना से स्टोर हाउस हम ना भल कले आउ कौन दे ना हाथ दुईटी ना कौतपी ना हाथ में सभार बसिले ताली मार शत्रु मुकबिला कर इच्छा हेले खाईपर ना भल कले आप हाथ दे मनीष को आउ कौन दे ना मुंड टे ना मुंड भितर कौन कौन जंत्रपाति खंजी ना मुंड भितर पार्टी टे खाई कहना ना भल कले ब्रह्मा आउ कौन दे ना कान दुईटी शुणापी ना भल कले आउ कौन दे ना नाक दुईटी आघ्राण करने ना भल कले आउ कौन दे ना आखि दुईटी ना कौ पट को ना आग को देना हे ब्रह्मा तुम ये भूल करदेल तुम्हें पेट टे दे भल कल तुम गोड़ दुईटी दे भल कल तुम्हें हाथ दुईटी दे भल कल पार्टी टे भल कल नाक दे भल कल कान दे भल कल मनीषर आग को जोड़िया आखि दे पचर गोटे आखि दे न था ब्रह्मा ब्रह्मा आश्चर्य ही चाह पचारे कहले ब्रह्मा को आगे विष्णु शंकर जो कथा कही न पारत तू जिज्ञास प्रश्न पचारु कारण कौन ना हे ब्रह्मा तुम कतोटी मुंड ना चारोटी मुंड ना कतोटी आखि अच्छी ना आठटी आखि अच्छी ना क्यों क्यों दिग को से आखि मैंने व्यापी ना पूर्व पश्चिम उत्तर दक्षिण चारिदिग को व्यापिकी अच्छा ना ब्रह्मा तुमरी कंपानी में तुम मनीष या तुम्हें से ही कंपानी स्रष्टा तुम चारोटी मुंडर आठटी आखिरे पूर्व पश्चिम उत्तर दक्षिण चारिदिग को देखिपार तुम्हें मनीष बोली जो कंपानी प्रडक्ट याल ता आग को आखि जोड़ी आखि दे पचर गोटे आखि दे न था ना दे कौन होता ना पचरे न देखी आग को देखार किसी अर्थ न थाए जी पछ को न चाह आग को चले आगे हम्पस डेईबार तार संभावना थाए जी पछ को चाहे ना आग को जाए जे अतीत को देखे ना भविष्य आड़ी गति करुए बर्तमान स्थित अर्थ किसी ना हे ब्रह्मा जदि तुम कंपानी आउ थे केत मनीष रूपक प्रडक्ट टे या कर आखि आग को दुईट दिंतु कि गोटे दिंतु चिंता ना ता पचर गोटे आखि देवे माननीय विदग्ध श्रोता मंडली आपण का आगे प्रश्न ये मो काल्पनिक गल्पटे अवतारणा कर तात्पर्य है या ये दुनिया हूँ गोटे आखि सर्वस्व दुनिया आखि ही आमर सबू आखिरे मनीष पाप करे आखिरे मनीष पुण्य करे आखि जहाँ अच्छी से धन्य उत्कलीय संस्कृतिर एक गिरीवाण प्रतिभा मूर्धन्य प्रतिभा पंचसखा जुगर एक बरेण्य प्रतिभा अच्युतानंद महापुरुष बड़ सुंदर कथाटे कहले
आखि ज्ञान दाता आखि करता आखि साखी आखि पिंड दाता आखि ते पाप आखि ते पुण्य आखि ते लालोक जीवन धन्य आखि को आखि रे देख रे आखि से भी चका आखि पाइबू अच्युति पामर आखि नाही कहूँ पाइब से कला कन्हाई रे कला कन्हाई
अच्युतानंद महापुरुष बड़ सुंदर कथा कहले कहले आखि ज्ञान दाता आखि करता आखि ही साखी आखि पिंड दाता आखिटी पाप आखिटी ही पुण्य सतरे कौन आखि को नहीं मनीष पाप करे सतरे कौन आखि को नहीं मनीष पुण्य करे पचारंतु प्रश्न भीष्म को भगवान भीष्म बाण गंगा उपर विराजमान करी अच्छा पाखरे ठिया ही अच्छा आर्यावर्तर श्रेष्ठ पुरुष भगवान रसरास रसिकेन्द्र मौली श्री श्री कृष्णचंद्र भगवान पचारुंच भीष्म कृष्णचंद्र को हे भगवान मो जीवन में मुझ कौन पाप कर जहाद्वारा कि जीवन शेष पर्यायर तुम नाम स्मरण करुच्ची सत जंत्रणा 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 जंत्रणार एक तीक्षण तीर मो देहरे भेद हो जाऊँ मो देहरु रक्ताक्त हो मो शरीर गंगा जमुनार रक्तर श्रावणी छुटी कारण कौन कुह प्रभु भगवान हसीदेले कृष्णचंद्र कहले भीष्म मनीष पाप जी कै ताठ अधिका पाप कै देखिक आपण पाप करना जीवन यह सत्य किंतु आप देखिंट पाप आप देखा द्वारा बहुत पाप कर ଭୀଷ୍ମ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ମୁଁ ଦେଖିକରି ପାପ କରିଛି ନା? ହଁ, ନା କେତେବେଳେ? ନା ଦ୍ରୌପଦୀ ଡାକିଲା ସେଦିନ, ପଞ୍ଚସ୍ୱାମୀଙ୍କ ଆଡ଼ୁ ମୁହଁ ଫେରେଇ ନେଇ ଯେତେବେଳେ ଚାହିଁଲା ଅନ୍ଧ ଧୃତରାଷ୍ଟ୍ର ଶ୍ୱଶୁରଙ୍କ ଆଡ଼କୁ, କହିଲା ତୁମେ ଉତ୍ତର ଦିଅ ଶ୍ୱଶୁର। ଶ୍ୱଶୁର କହିଲେ ମୁଁ ଅନ୍ଧ ଜାଣିନାହିଁ କିଛି ମା, କେତେ ସତ୍ୟ କେତେ ମିଥ୍ୟା, କେତେ ପୁଣ୍ୟ କେତେ ପାପ, ମୁଁ ୟାର ଉତ୍ତର ଦେଇପାରିବି ନାହିଁ। ଧୃତରାଷ୍ଟ୍ର ନୀରବ ରହିଲେ। କୃପାଚାର୍ଯ୍ୟ ଗୁରୁଙ୍କ ଆଡ଼ିକୁ ଚାହିଁଲେ, କୃପାଚାର୍ଯ୍ୟ ନୀରବ ରହିଲେ। ଦ୍ରୋଣାଚାର୍ଯ୍ୟଙ୍କ ଆଡ଼ିକି ଚାହିଁଲେ, ଦ୍ରୋଣାଚାର୍ଯ୍ୟ ମଧ୍ୟ ନୀରବ ରହିଲେ। ଭୀଷ୍ମ କୁରୁକୁଳ ପିତାମହ ଭୀଷ୍ମ, ତୁମକୁ ଚାହିଁଛି ତୁମର କୁଳବଧୂ ଦ୍ରୌପଦୀ, ଡାକୁଛି ହେ ନ୍ୟାୟର ପୂଜାରୀ, ସତ୍ୟର ପୂଜା ପଣ୍ଡା, ଉତ୍ତର ଦିଅ, ଉତ୍ତର ଦିଅ ଭୀଷ୍ମ ବୋଲି ଆପଣଙ୍କୁ ଆହ୍ୱାନ କରୁଛି। ଆପଣ ପାଚିଲା ଦାଢ଼ି କେରା କେରା ହାତ ଲଗେଇ ଦେଇ ଦୁଇ ଆଣ୍ଠୁର ମଝିରେ ମୁହଁକୁ ରଖିଦେଇ କଇଁ କଇଁ ହେଇ କାନ୍ଦିଥିଲେ ସେଦିନ। ଆପଣ ପାପ କରିନଥିଲେ ସତ, କିନ୍ତୁ ଆଖିରେ ପାପ ଦେଖିଥିଲେ। ସେଇ ପାପ ଯେଉଁ ଆଖି ବାଟେ ଆପଣଙ୍କର ପ୍ରବେଶ କରିଥିଲା, ସେ ଆଖି ବର୍ତ୍ତମାନ ଉର୍ଦ୍ଧ୍ୱକୁ ମୁହଁ କରିଛି, ଏବଂ ସେଇ ବାଟେ ଆପଣଙ୍କର ପାପ ବାହାରକୁ ପଳେଇ ଯାଉଛି, ତୀରରେ ଭେଦ ହେଇଯାଉଛି ଶରୀର, ଆପଣଙ୍କ ଶରୀର ରକ୍ତରେ ମେଦିନୀ ଜଡ଼ସଡ଼ ହେଇଯାଉଛି, ଓଦା ହେଇଯାଉଛି। ତାର କାରଣ ହେଉଛି ମଣିଷ ଆଖିରେ ପାପ କରେ, ଆଖିରେ ପୁଣ୍ୟ କରେ, ତେଣୁ ଆଖିଟି ପାପ ଆଖିଟି ହିଁ ପୁଣ୍ୟ। ଆଖି ଥିଲା ଲୋକ ଜୀବନେ ଧନ୍ୟ, ଆଖିକୁ ଆଖିରେ ଦେଖରେ ବାବୁ। ହେ ମଣିଷ, ଯଦି ତୁ ନିଜ ଆଖିରେ ତୁ ଅନ୍ୟକୁ ଦେଖୁ, ଯଦି ତୁ ଅନ୍ୟକୁ ନ ଦେଖି ସେଇ ଆଖି ବଳରେ ତୁ ନିଜ ଦୃଷ୍ଟି ସେଇ ଅନ୍ତର୍ଦୃଷ୍ଟି ବଳରେ ନିଜକୁ ଦେଖିବୁ, ତାହେଲେ ତୁ ପରମାତ୍ମା ଭଗବାନଙ୍କୁ ଚିହ୍ନି ପାରିବୁ। ତେଣୁ ଅଚ୍ୟୁତାନନ୍ଦ ମହାପୁରୁଷ ବଡ଼ ସୁନ୍ଦର କଥା କହିଲେ, ଅଚ୍ୟୁତି ପାମରର ଆଖି ନାହିଁ, କାହୁଁ ପାଇବ ସେ କଳା କନ୍ହାଇଁ। ତେଣୁ ଆଖି ସର୍ବସ୍ୱ ହେଉଛନ୍ତି ଆମର ପ୍ରଭୁ, ଆଖି ସର୍ବସ୍ୱ ହେଉଛି ଆମର ଦୁନିଆ। ଶଙ୍କରାଚାର୍ଯ୍ୟ ଭଗବାନ କହିଲେ, ସେଇ ଜଗନ୍ନାଥଙ୍କୁ ଦେଖି, ହେ ଜଗନ୍ନାଥ ମୁଁ ତୁମର ତୁମ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, ହେ ଜଗନ୍ନାଥ ମୋ ନୟନ ପଥଗାମୀ ଆପଣ ହୁଅନ୍ତୁ। ତେଣୁ ଆଖି ସର୍ବସ୍ୱ ହେଉଛନ୍ତି ଏ ପ୍ରଭୁ। ଇଏ ପ୍ରଭୁ ଆଖି ସର୍ବସ୍ୱ ଖାଲି ନୁହଁ, ଇଏ ସର୍ବତନ୍ତ୍ର ସ୍ୱତନ୍ତ୍ର ଅତ୍ରତତ୍ର ସର୍ବତ୍ର ବିରାଜିତ, ଇଏ ଏକ ବିଚିତ୍ର ପ୍ରଭୁ, ଇଏ ସର୍ବସଂସ୍କୃତିର ଗସାଗୁ, ଇଏ ସର୍ବସଂସ୍କୃତିର ଏକ ମିଳନ ସ୍ଥଳ। ଦୁଇଟି ପ୍ରତିମା ଆପଣଙ୍କ ଆଗରେ ଥୁଆ ହେଇଯିବ, ଗୋଟିଏ ପ୍ରତିମାର ଆପଣ ଆଖି କରିବେ ନାହିଁ, ଖାଲି ହାତ ଗୋଡ଼ କରିଦେବେ, ଆଉ ଗୋଟିଏ ପ୍ରତିମାର ଆଖି କରିଦେବେ, ହାତ ଗୋଡ଼ ଆଉ କରିବା ଦରକାର ନାହିଁ। ପ୍ରଶ୍ନ ପଚରାଯିବ ଆପଣଙ୍କୁ, ଭାଇ ଏ ଦୁଇଟି ପ୍ରତିମାରେ ଅବିକଳ ଜଗନ୍ନାଥ ମହାପ୍ରଭୁ ଭଳି ଦେଖାଯାଉଅଛନ୍ତି କିଏ କୁହ ତ? ଆପଣ କହିବେ, ଯାହାର କେବଳ ଚକା ଚକା ଯୋଡ଼ିଆ ଆଖି ଅଛି, ଭାଲୁଣୀ ପରି ମୁହଁ, ଚାଲୁଣୀ ପରି ଆଖି, ଅଦ୍ଭୁତ ବିଚିତ୍ର ଆକୃତିର ଯେଉଁ ଅପୂର୍ବ ଆଖି ଦୁଇଟି ଅଛି, ତଦ ବିଷ୍ଣୁ ପରମମ୍ ପଦମ ସଦା ପଶ୍ୟନ୍ତି ସୁରୟ, ଯେଉଁ ବିକଚ ପଦ୍ମନେତ୍ର ଯେଉଁଟି ଦେଖାଯାଉଛି ଢଳ ଢଳ କମଳ ପରି, ସେଇ ଆଖି ହିଁ କେବଳ ଜଗନ୍ନାଥ ସିନା, ତାଙ୍କର ହାତ ଆଉ ପାଦ, ତାଙ୍କର ନାକ, ଏଗୁଡ଼ାକ ତାର ପରିଚୟ ନୁହଁ। ସେ ଆଖି ଦେଖିବାକୁ କିପରି? ସେ ଆଖି ଦେଖିବାକୁ ଦୁଇଟି ଶୂନ ପରି। ଶୂନର ଆକୃତି କାହିଁକି ନେଲେ? ଖାଲି କ'ଣ ଆଖି ତାଙ୍କର ଶୂନ ନା, ତାଙ୍କର ହାତର ବଳୟକୁ ଦେଖିବେ ଶୂନ, ତାଙ୍କର ପେଟକୁ ଦେଖିବେ ଗୋଟିଏ ଗ୍ଲୋବର ଆକୃତି ଶୂନ, ଏବଂ ତାଙ୍କର ପାଦ ହେଉଛି ଧରଣୀ ପାଦ। ଧରଣୀର ଆକାର ଯେପରି, ଜଗତର ଆକାର ଯେପରି, ତାଙ୍କର ପାଦର ଆକାର ସେପରି, ତେଣୁ ଧରଣୀ ପାଦ ବୋଲି କୁହାଯାଏ। ତେଣୁ ପାଦ ଶୂନ, ପେଟ ଶୂନ, ହାତ ଶୂନ, ଆଖି ଚନ୍ଦ୍ର ସୂର୍ଯ୍ୟ ଦୁଇଟି ନୟନ ତାହା ମଧ୍ୟ ଶୂନ। ଶୂନର କାରଣ କ'ଣ? ଭଗବାନ କହନ୍ତି, ହେ ମଣିଷ, ହେ ଜୀବ, ହେ ଭକ୍ତ, ମୋତେ ଯଦି ପାଇବାକୁ ଇଚ୍ଛା, ତୋ ଭକ୍ତିକୁ ଯଦି ଚରିତାର୍ଥ କରିବାକୁ ଇଚ୍ଛା, ତାହେଲେ ମୋର ଚରଣାରବିନ୍ଦ ତଳକୁ ତୁ ପଳେଇ ଆସ। ଏବଂ କେମିତି ଆସିବୁ? ନିଜକୁ ଶୂନ କରି ତୁ ଆସ। ମୁଁ ଯେମିତି ଏକ ଶୂନ୍ୟବାଦର ପ୍ରତୀକ, ତୁ ଏକ ଶୂନ୍ୟମୟ ଶରୀର ନେଇ ମୋ ପାଖକୁ ପଳେଇ ଆସ। ରେଡ୍ୟୁସ୍ ଟୁ ୟୋର୍ ସେଲ୍ଫ ଟୁ ଜିରୋ, ଦେନ୍ ୟୁ ୱିଲ୍ ବି ହିରୋ। ଯଦି ତୁ ନିଜକୁ ଶୂନ ନ କରିପାରିବୁ, ତାହେଲେ ମୋ ପାଖକୁ ତୁ ଆସିପାରିବୁ ନାହିଁ। ନିଜକୁ ଶୂନ କରିଦେବା ଉଚିତ। ଅଚ୍ୟୁତାନନ୍ଦ ମହାପୁରୁଷ ଶୂନ୍ୟ ସଂହିତାର ଏକ ଅପୂର୍ବ କଥା ଆହୁରି ମଧ୍ୟ କହିଲେ,
ଭଲା ପଚାରିଲୁ ଗୁପତ ସନ୍ଧି, ଶୂନ୍ୟ ପୁରୁଷ ଶୂନ୍ୟ ପରେ ବନ୍ଦୀ, ଶୂନ୍ୟ ପୁରୁଷ କରେ ନାଟକ ଖଟ, ଶୂନ୍ୟ ପୁରୁଷ ଜାଣେ ଛନ୍ଦ କୁଟ, ଶୂନ୍ୟ ପୁରୁଷ ଅଲଗେ ରହିଛି, ଶୂନ୍ୟ ପରେ ରହି ଲୀଳା କରୁଛି।
ଶୂନ୍ୟରେ ଅଛି, ଶୂନ୍ୟରେ ଲୀଳା କରୁଛି, ତାର ଅନ୍ୟ ନାମ ହେଉଛି ଶୂନ୍ୟ, ତାର ଅନ୍ୟ ନାମ ହେଉଛି ଜିରୋ। ମତେ ଯେତେବେଳେ ଯିଏ ଯେଉଁ ମୁହୂର୍ତ୍ତରେ ପଚାରେ ଜଗନ୍ନାଥ କ'ଣ ସବୁ, ମୁଁ କହେ ହଁ ସେ ସବୁ, ସର୍ବସର୍ବ ଶିବସ୍ଥାଣୁ ଭୂତାଦି ନିଧିର ବ୍ୟୟ ବୋଲି କହେ ନା ଜଗନ୍ନାଥ ସର୍ବୁ, ମୁଁ କହିଲେ ହଁ ଭାଇ, ସର୍ବତନ୍ତ୍ର ସ୍ୱତନ୍ତ୍ର ଅତ୍ରତତ୍ର ସର୍ବତ୍ର ବିରାଜିତ ଯିଏ ସିଏ ହେଉଛନ୍ତି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ, ସେ ସବୁଠି ଅଛନ୍ତି, ସବୁ ଭିତରେ ଅଛନ୍ତି, ସମସ୍ତେ ତାଙ୍କ ଭିତରେ ଏବଂ ସିଏ ସମସ୍ତଙ୍କ ଭିତରେ ଅଛନ୍ତି, ତାଙ୍କୁ ସମସ୍ତେ ଜାଣିବାବାଲା, ସମସ୍ତେ ତାଙ୍କୁ କେହି ଜାଣିପାରନ୍ତି ନାହିଁ, ସିଏ ସମସ୍ତଙ୍କୁ ଜାଣିବାବାଲା। ଉପନିଷଦ ସେଇଥିପାଇଁ ଉଦାତ୍ତ କଣ୍ଠରେ ଘୋଷଣା କଲେ, ସବେତି ବେଦ୍ୟମ ନଚ ତସ୍ୟାସ୍ତି ବେତା, ସିଏ ସମସ୍ତଙ୍କୁ ଜାଣିବାବାଲା, ତାଙ୍କୁ ଜାଣିବାବାଲା କେହି ନାହାନ୍ତି। ତାଙ୍କ ପାଖରେ ତାଙ୍କୁ ପାଇବାକୁ ହେଲେ କେବଳ ଗୋଟିଏ ଜିନିଷ ଦରକାର, ଆତ୍ମନିବେଦନ କରିବା ଦରକାର, ସମର୍ପଣ ଭାବ ରହିବା ଦରକାର। କେତେବେଳେ ସମର୍ପଣ ଭାବ ଆସିବ, ଯେତେବେଳେ ନିଜକୁ ଶୂନ କରିଦେବ, ରେଡ୍ୟୁସ୍ ଟୁ ୟୋର ସେଲ୍ଫ ଟୁ ଜିରୋ। ମହାଭାରତ ଯୁଦ୍ଧର ସପ୍ତମ ଦିବସର ଏକ ଅପୂର୍ବ କଥା ଆପଣଙ୍କ ଆଗରୁ ଉପସ୍ଥାପନ କରୁଛି। ଭଗବାନଙ୍କ ଆଡ଼କୁ ଚାହିଁ ଅର୍ଜୁନ ହସିଲେ, କହିଲେ ପ୍ରଭୁ ଆଜି ଏବେ କେଉଁ ବାଟେ ଦେଇଯିବା, ଛଅ ଦିନ ପର୍ଯ୍ୟନ୍ତ ରଥ ବାହିକରି ନେଉଛନ୍ତି ଆପଣ, ଗୋଟିଏ ରାସ୍ତାରେ ନେଉନାହାନ୍ତି, ନିଜ ଇଚ୍ଛା ମୁତାବକ ନେଇ ଆପଣ କୁରୁକ୍ଷେତ୍ର ସମର ପ୍ରାଙ୍ଗଣରେ ରଥ ରଖୁଛନ୍ତି, ଆଜି କେଉଁ ବାଟ ଦେଇଯିବା ପ୍ରଭୁ। ଭଗବାନ କହିଲେ ଅର୍ଜୁନରେ ମୋର ରାସ୍ତା ବହୁତ, ମୋ ପାଇଁ ବହୁତ ପଥ, ଅନେକ ପଥ ଅଛି, ତେଣୁ ତୁମେ ବ୍ୟସ୍ତ ହୁଅ ନାହିଁ, ପଥଚାରୀ ମୋ ସାଙ୍ଗରେ ହିଁ ଆସ। ରଥି ପଚାରିବା ନାହିଁ, ସାରଥିକୁ ପଚାରିବା ଉଚିତ ନୁହଁ କେଉଁ ମାର୍ଗରେ ଯିବା ଉଚିତ, ଏବେ ଦେଖ ମୁଁ କେଉଁ ମାର୍ଗରେ ନେଉଛି। ଭଗବାନ ସାରଥି, ଅର୍ଜୁନ ହେଉଛନ୍ତି ରଥି, ରଥ ଚାଲିଲା ଆଗକୁ। ଭଗବାନ ଭିତରକୁ ଦେଖିଲେ, ଅର୍ଜୁନର ଭିତରେ ଥିବା କିଛି କାଳିମା, କିଛି ଅପବର୍ଗ ରହିଯାଇଛି, ଭଗବାନ ଜାଣିଲେ କିଛି ଦୁର୍ବାସନା ଭିତରେ ରହିଯାଇଛି ଅର୍ଜୁନର, ହମ୍ସେ କୋଇ ଜ୍ୟାଦା ନାହିଁ, ମୋଠାରୁ ଭଳି ବଡ଼ କେହି ନାହାନ୍ତି ବୋଲି ଏହି ଭାବ ରହିଯାଇଛି। ଭଗବାନ ଦେଖିଲେ ବାହାର ଭିତର ଯଦି ସାଫ ନ ହେବ ତାହେଲେ ମୋତେ ପାଇବ କେମିତି, ନା ଅନ୍ତର ବହିରି ଯଦି ହରି ତପସା ହାତ ପକିମ, ଯଦି ଭିତର ବାହାର ସଫା ନେଇ ଲାଭ କ'ଣ ଅଛି। ଜଙ୍ଗଲ ଭିତରକୁ ନେଇଗଲେ, ବଡ଼ ବୃକ୍ଷ ତଳେ ରଖିଦେଲେ ରଥକୁ, ଅର୍ଜୁନଙ୍କ ଆଡ଼ିକି ଚାହିଁ ମଥାରେ ହାତ ଦେଇ ଭଗବାନ ଚୁପ୍ ହେଇ ବସି ପଡ଼ିଲେ। ଅର୍ଜୁନ ପଚାରିଲେ ପ୍ରଭୁ କ'ଣ ହେଲା, ନା ଅର୍ଜୁନରେ ଆଉ ରଥରେ ବନ୍ଧା ହେଇଥିବା ଘୋଡ଼ାମାନେ କିଛି ଖାଇନାହାନ୍ତି ଆଜି, ଘୋଟକମାନଙ୍କୁ ଆଜି ଭୋକ ହେଉଛି, ଦେଖ ତ ତାଙ୍କ ମୁହଁରେ କେତେ ଫେଣ ଲାଗିଛି। ଅର୍ଜୁନ ଦେଖିଲେ ସତ୍ୟରେ ଫେଣ ଲାଗିଛି। ଭଗବାନଙ୍କର ଘୋଡ଼ା ଚାରିଟର ନାମ ହେଉଛି ଶ୍ୱେତ ବଳାହକ ଶଙ୍ଖ ହରିଦ୍ୱାସ, ଅପୂର୍ବ ସୁନ୍ଦର ଧଳା ଘୋଡ଼ା ଚାରୋଟି ଯାକ ମୁହଁ ମାରି ଦେଇ ବସିଛନ୍ତି। ଅର୍ଜୁନ କହିଲେ ପ୍ରଭୁ ଜୀବକୁ ଦୁଃଖ ଦେଇ ଏତେ କଷ୍ଟ ଦେଇ ଆମେ ଯୁଦ୍ଧ କରିବାକୁ ଯିବା, ଆଉ ମୋତେ ଆଗରୁ କହିଥିଲେ ମୁଁ ଆପଣଙ୍କୁ ପରିବର୍ତ୍ତନ କରି ଆଉ ଗୋଟେ ମୋର ନେଇ ଆସିଥାନ୍ତି। ଭଗବାନ ପୁଣି ହସିଲେ, କହିଲେ ଆରେ ସାରଥି, ମୁଁ ସତ୍ୟରେ ଡ୍ରାଇଭର ତୋର, କିନ୍ତୁ ମୁଁ ଯେ ତତେ ତୋ ଭିତର ତୋ ମନ ତୋ କାୟ ତୋ ବାକ୍ୟ ସବୁକୁ ଡ୍ରାଇଭ କରୁଛି ଏ କଥା ତୁ ଭୁଲି ଯାଉଛୁ ଅର୍ଜୁନ, ଠିକ ଅଛି କିଛି ସମୟ ଅପେକ୍ଷା କର। ବିଚାର କଲେ ଭଗବାନ, କହିଲେ ଅର୍ଜୁନ ତୁ କ'ଣ ଭାବିଛୁ ମୋର ଯେଉଁ ଘୋଡ଼ାମାନେ ଏମାନେ ସବୁ ଖାଦ୍ୟ ଖାଆନ୍ତି ଶସ୍ୟ ଖାଆନ୍ତି, ନା ଏମାନେ ପବନ ପିଅନ୍ତି, କିଛି ସମୟ ଗଛ ମୂଳେ ବାନ୍ଧିଦେବା, ସେମାନେ ପବନ ପିଇ ସାରିଲା ପରେ ସୁନ୍ଦର ସୁଦୀପ୍ତ ଚେହେରା ଧାରଣ କରିସାରିଲା ପରେ, ତୀକ୍ଷ୍ଣ ଶରୀର ଧାରଣ କରିସାରିଲା ପରେ, ତେଜପୁଞ୍ଜ ଯେତେବେଳେ ପଳେଇ ଆସିବ, ବପୁବନ୍ତ ବଳବନ୍ତ ହେଇଯିବେ, ଆମେ ପୁନର୍ବାର ସମର ପ୍ରାଙ୍ଗଣକୁ ରଥ ବାହି ନେବା। ଭଗବାନଙ୍କ କଥାରେ ଅର୍ଜୁନ ହଁ ଭରିଲେ। ଭଗବାନ ଆଉ ଅର୍ଜୁନ ଠିଆ ହେଇଛନ୍ତି, ଘୋଡ଼ାମାନେ ଏଣେତେଣେ ବୁଲୁଛନ୍ତି। ଭଗବାନ କହିଲେ ଏଇଠି ଆର ମାୟାଟାକୁ କାଟିବା ଦରକାର। ବ୍ରହ୍ମପୁରାଣର ପ୍ରଥମ ଶ୍ଳୋକରେ ବଡ଼ ସୁନ୍ଦର କଥା ଲେଖା ହେଲା, ଭଗବାନଙ୍କର ଅନ୍ୟ ନାମ ହେଉଛି ମାୟାଧର। ଯସ୍ମାତ୍ ସର୍ବମିଦମ୍ ପ୍ରପଞ୍ଚ ରଚିତଂ ମାୟା ଜଗଜ୍ଜାୟତେ ଯସ୍ମିନ୍ ତିଷ୍ଠତି ଚାନ୍ତି ଚାନ୍ତ ସମୟେ କଳ୍ପାନୁକଳ୍ପ ପୁନଃ। ଅର୍ଥାତ୍ ଭଗବାନ ହେଉଛନ୍ତି ସ୍ୱୟଂ ମାୟାଧର। କହିଲେ ଅର୍ଜୁନରେ ଆଉ ଅପେକ୍ଷା କାହିଁକି, ଘୋଡ଼ାମାନେ ତାଙ୍କ କାମରେ ଲାଗିଲେ, ଏବେ ଆମେ ଆମ କାମରେ ଲାଗିବା। ଅର୍ଜୁନ ପଚାରିଲା ପ୍ରଭୁଙ୍କୁ ଆମେ କି କାମରେ ଲାଗିବା ପ୍ରଭୁ, ନା ଅର୍ଜୁନ ମୋ ସାଙ୍ଗରେ ଟିକେ ଆସ, ଏ କେଡ଼େ ସୁନ୍ଦର ଗଛ, ୟାର ଚାରି ୟା ଗଛ ତଳେ ବସିବା ଅପେକ୍ଷା ଟିକେ ଚାରିପଟେ ବୁଲିବା। ଅର୍ଜୁନ କାନ୍ଧରେ ହାତ ଦେଇ ଭଗବାନ ରସରାସ ରସିକେନ୍ଦ୍ର ମୌଳି କୃଷ୍ଣଚନ୍ଦ୍ର ଭଗବାନ ଗଛର ପୂର୍ବ ଦିଗକୁ କିଛି ବାଟ ନେଇଗଲେ, କାନ୍ଧରେ ହାତ ପକେଇଥାନ୍ତି, ଏଣୁତେଣୁ କଥା କହୁଥାନ୍ତି, ଭୁଲଉଥାନ୍ତି, ପୁଣି ଆଣି ଗଛ ମୂଳେ ଠିଆ କରିଦେଲେ। କହିଲେ ଅର୍ଜୁନ ନା ପ୍ରଭୁ, ନା ଗଛରେ କିଏ ବସିଛି ଦେଖ ତ ଅର୍ଜୁନ। ଅର୍ଜୁନ ଦେଖିଦେଲେ ଚୁପ୍ ହେଇ ରହିଲେ। ଭଗବାନ ପଚାରିଲେ ତୁମେ ଚୁପ୍ ହେଇ ରହିଲ କାହିଁକି ଅର୍ଜୁନ। ନା ପ୍ରଭୁ, ଗଛରେ ଆପଣ ଯାହା ଦେଖୁଛନ୍ତି ବସିଥିବାର ମୁଁ ମଧ୍ୟ ତାହିଁ ଦେଖୁଛି, ତେଣୁ ଆପଣ କହୁନାହାନ୍ତି। ଭଗବାନ ଗଦଗଦ ହେଇ କହିଲେ ଅର୍ଜୁନ ଏ ଗଛରେ ଗୋଟେ କପୋତ ବସିଛି। ଅର୍ଜୁନ ହସିଦେଲେ, କହିଲେ ହଁ ପ୍ରଭୁ, ମୁଁ ହେଲେ କହିଥାନ୍ତି ଏ ଗଛରେ ଗୋଟେ କପୋତ ବସିଛି ବୋଲି। ଭଗବାନ ହସିଦେଲେ, ଅର୍ଜୁନ ହସିଦେଲେ, କାରଣ ଗଛରେ କେହି ନାହାନ୍ତି। କିଛି ସମୟ ଗଲା, ପଶ୍ଚିମ ଦିଗକୁ ପୁଣି କାନ୍ଧରେ ହାତ ଦେଇ ଅର୍ଜୁନର ଭଗବାନ ପୁଣି ନେଇଗଲେ, ଆଣି ଗଛ ମୂଳେ ପୁଣି ଠିଆ କରିଦେଲେ। କହିଲେ ଅର୍ଜୁନ ନା ପ୍ରଭୁ, ନା ଗଛରେ କିଏ ବସିଛି ଦେଖ ତ। ଅର୍ଜୁନ ଦେଖିଲେ, ଚୁପ୍ ହେଇ ତଳକୁ ପୁଣି ମୁହଁ କଲେ, ପଚାରିଲେ ଅର୍ଜୁନକୁ ଭଗବାନ କହି ତୁ ଚୁପ୍ ରହିଲୁ ଅର୍ଜୁନ, ନା ପ୍ରଭୁ ଆପଣ କହୁନାହାନ୍ତି କିଏ ବସିଛି। ଭଗବାନ କହିଲେ ଅର୍ଜୁନ ଏଥର କପୋତ ବସିନି, ଗୋଟେ ଗରୁଡ଼ ପକ୍ଷୀ ବସିଲା ପରି ମୋର ମନେ ହେଉଛି। ନା ଭଗବାନ, ମୁଁ ହେଲେ ସାଙ୍ଗେ ସାଙ୍ଗେ ସେଇ କଥା କହିଥାନ୍ତି, ଇଏ ଗଛରେ କପୋତ ବସିନି, ଗୋଟେ ଗରୁଡ଼ ପକ୍ଷୀ ବସିଥିବାର ମୋର ମନେ ହେଉଛି, ଇଏ ନିଶ୍ଚିତ ଗୋଟେ ଗରୁଡ଼ ହେଇଥିବ, ଆପଣ କହିଲେଣି ଇଏ ନିଶ୍ଚିତ ଗୋଟେ ଗରୁଡ଼।
ହେଇଥିବ। ଭଗବାନ ହସିଦେଲେ, ଅର୍ଜୁନ ହସିଦେଲେ, କାରଣ କପତ ନୁହଁ କି ସେ ଗରୁଡ଼ ନୁହଁ। ପୁଣି ଗଲେ କାନ୍ଧରେ ହାତ ପକେଇଦେଲେ, ଉତ୍ତର ଦିଗକୁ ନେଇଗଲେ, ଆଣି ଠିଆ କରିଦେଲେ ପୁଣି ଗଛ ମୂଳରେ। କହିଲେ ଅର୍ଜୁନ ରେ ନା ପ୍ରଭୁ ନା କହ ତ ଏଥର ଗଛରେ କିଏ ବସିଛି ନା ଆପଣ କହୁନାହାନ୍ତି ନା ମୁଁ ଦୁଇ ଥର କହିଲି ତୁ କୁହ ନା ଆପଣ କହିଦେଲେ ଏକା କଥା ନୁହଁ ମୋ ଭିତରେ ଆଉ କିଏ ଅଛି ତୋହ ଦେହ ତହିଁ ମୁହିଁ ବହି ବସିଅଛି ତୋହ ଦେହ ତହିଁ ମୁହିଁ ବସିଅଛି ମୋହ ଦେହ ତହିଁ ତୁହି ତୋହ ମୋ ହିସାବ କରିଣ ବସିଲେ ବେଳ ତ ଅଣ୍ଟଇ ନାହିଁ। ଭଗବାନ ଆଉ କିଏ ସେ? ତୁମେ ଏଠି ଠିଆ ହେଇଛ ସ୍ୱରୂପ ସାକାର ନେଇ ସ୍ଥୂଳ ରୂପରେ, ମୋ ଭିତରେ ଯେ ବିରାଜମାନ କରିଛନ୍ତି ଆତ୍ମା କୃଷ୍ଣ ରୂପରେ, ସେ ତ ସୂକ୍ଷ୍ମ ସତା ବିରାଜମାନ କରିଛନ୍ତି। ଏପଟେ ଗୋଟିଏ କୃଷ୍ଣ, ଭିତରେ ଗୋଟିଏ କୃଷ୍ଣ, ଆପଣ ଯାହା କହିଦେବେ ମୁଁ ତା ମାନିଦେବି। ନା ଅର୍ଜୁନ, ଏ ଗଛରେ ଯିଏ ବସିଛି ସେ କପୋତ ନୁହଁ ନା ନା, ସେ ଗରୁଡ଼ ନୁହଁ ନା ନା, ନା ସେ ଏକ ହାତୀ ନା ପ୍ରଭୁ ମୁଁ ତାହା ହିଁ କହିଥାନ୍ତି, ଏଇଟା ହାତୀଟା ଗଛ ଉପରେ ବସିଛି। ଭଗବାନ ହସିଦେଲେ, ଅର୍ଜୁନ ହସିଦେଲେ, କାରଣ ଗଛରେ ହାତୀ ମଧ୍ୟ ନଥିଲା। ପୁନର୍ବାର ଦକ୍ଷିଣ ଦିଗକୁ କାନ୍ଧରେ ହାତ ପକେଇ ନେଇଗଲେ, ଆଣି ଠିଆ କରିଦେଲେ ଗଛ ମୂଳରେ। ପ୍ରଭୁ କହିଲେ ଅର୍ଜୁନ ମୁଁ ତିନି ଥର କହିଲି ତୁ ଏଇଥର କହ ନା ଆପଣ ସବୁ କହନ୍ତୁ ପ୍ରଭୁ, କାରଣ ଆପଣ ସେଠି ଠିଆ ହେଇ କହିବା ଅପେକ୍ଷା ମୋ ଭିତରେ ଥିବା କୃଷ୍ଣ କହିବା ଏକା କଥା ନୁହଁ, ଆଉ ଭୁଲ କ'ଣ ଅଛି? ତେଣୁ ପ୍ରଭୁ ଆପଣ କହନ୍ତୁ। ଭଗବାନ ଅର୍ଜୁନକୁ ଆଡ଼ି ଚାହିଁ କହିଲେ, ଅର୍ଜୁନ ଏ ଗଛରେ କପୋତ ବସିନି ନା ନା, ଏ ଗଛରେ ଗରୁଡ଼ ବସିନି ନା ନା, ଏ ଗଛରେ ହାତୀ ବସିନି ତାହା ମଧ୍ୟ ନୁହଁ ପ୍ରଭୁ, ନା ତାହେଲେ କିଏ ବସିଛି ନା ଆପଣ କହୁନାହାନ୍ତି? ନା ଗଛର ଉପରେ ଗୋଟିଏ ନଦୀ ଅଛି ନା ହଁ ପ୍ରଭୁ ନଦୀଟିଏ ଅଛି, ନା ନଦୀରେ ଗୋଟିଏ ଡଙ୍ଗା ଅଛି ନା ହଁ ପ୍ରଭୁ ଡଙ୍ଗାଟିଏ ଅଛି, ନା ଡଙ୍ଗାଟା ଉପରେ କେହି କର୍ଣ୍ଣଧାର ନାହାନ୍ତି ନା ନା ପ୍ରଭୁ କର୍ଣ୍ଣଧାର ନାହାନ୍ତି, କିନ୍ତୁ ଡଙ୍ଗାଟା ଯାଉଛି ମୁଁ ଆସୁଛି ନା ହଁ ପ୍ରଭୁ ତାହା ହିଁ ସତ୍ୟ। ଯେତେବେଳେ ଏତିକି କହିଲେ, ଅର୍ଜୁନର କାନକୁ ଭଗବାନ ଧରିଲେ, କହିଲେ ମୁଁ ତୋ ଭଳିଆ ମୂର୍ଖ ଯଦି ଜାଣିଥାନ୍ତି ତୋର ମୂର୍ଖତା, ତାହେଲେ ମୋ ଭଉଣୀ ସୁଭଦ୍ରାକୁ ମୁଁ ଦେଇନଥାନ୍ତି ତତେ। ଅର୍ଜୁନ ହସିକିରି କହିଲେ, ମୁଁ କ'ଣ ଆପଣଙ୍କ ଭଉଣୀକି ବାହାହେଇଛି? ଆପଣଙ୍କ ଭଉଣୀ ତା ଇଚ୍ଛାରେ ମୋତେ ବାହାହେଇଛି, ମୁଁ କାହିଁ ବାହାହେବି ଆପଣଙ୍କ ଝିଅକୁ? ମୁଁ ଜାଣିଛି ଆପଣଙ୍କ ଭଉଣୀ ବଡ଼ ଲୋକର ଭଉଣୀ, ସେ ଅତ୍ୟନ୍ତ ବିଦୁଷୀ, ମୁଁ କ'ଣ ତା ସମକକ୍ଷ ହେବି? କିନ୍ତୁ ଆପଣଙ୍କ ଭଉଣୀ ତା ଇଚ୍ଛାରେ ମୋତେ ବାହାହେଇଛି, ସିନା ଭୁଲ କ'ଣ ହେଲା ପ୍ରଭୁ? ଆପଣଙ୍କ ଭଉଣୀକି ତ ପଚାରି ଆସନ୍ତୁ। ନା ଅର୍ଜୁନ, କହ ତ ଏହାର କାରଣ କ'ଣ? ନା ହେ ଭଗବାନ, ମୁଁ ଜାଣିଛି ଏ ସାରା ସଂସାରରେ ବ୍ରହ୍ମ ସତ୍ୟ, ଏ ସାରା ଜଗତରେ ଯେତେ ଯିଏ ଅଛନ୍ତି ସବୁ ଭୁଲ, ଏ ସାରା ଜଗତରେ ଯଦି ସତ୍ୟ କିଏ ଥାନ୍ତି ତାହେଲେ ସେ କେବଳ ହେଉଛନ୍ତି ନବ ଜଳଦତନୁ କୃଷ୍ଣ ଏ କୋପି ସତ୍ୟ, ଆପଣ ବ୍ରହ୍ମ ସତ୍ୟ, ଆପଣ କୃଷ୍ଣ ଏକମାତ୍ର ସତ୍ୟ। ତେଣୁ ଆପଣଙ୍କ ପାଟିରୁ ଯାହା ବାହାରୁଛି ତାହା ସତ୍ୟ, ଆପଣଙ୍କ ଆଖି ଯାହା ଦେଖୁଛି ତାହା ସତ୍ୟ, ଆପଣଙ୍କ ହାତ ଯାହା କରୁଛି ତାହା ହିଁ ସତ୍ୟ। ସତ୍ୟ ବିନା ଆପଣଙ୍କ ପାଖରେ ମିଥ୍ୟାର ଆରୋପ କେହି କରିପାରେ ନା। ତେଣୁ ଆପଣ ଯେତେବେଳେ କହିଲେ କପୋତ, ମୁଁ କହିଲି କପୋତ, କାରଣ ବ୍ରହ୍ମ କହୁଛନ୍ତି ସତ୍ୟ କହୁଛି କପୋତ, ମୁଁ ମିଥ୍ୟା କେମିତି କହିବି? ଯେତେବେଳେ ଆପଣ କହିଲେ ଗରୁଡ଼, ମୁଁ କହିଲି ଗରୁଡ଼, କାରଣ ବ୍ରହ୍ମ କହୁଛନ୍ତି ଗରୁଡ଼, ଆପଣ ଯେତେବେଳେ କହିଲେ ହାତୀ, ମୁଁ କହିଲି ହାତୀ, କାରଣ ବ୍ରହ୍ମ କହୁଛନ୍ତି ହାତୀ, ଆପଣ ଯେତେବେଳେ କହିଲେ ନଦୀ ଏବଂ ଡଙ୍ଗା, ମୁଁ କହିଲି ମଧ୍ୟ ଡଙ୍ଗା, କାରଣ ଆପଣ ଯେତେବେଳେ ସତ୍ୟ କହୁଛନ୍ତି ଏହା ଡଙ୍ଗା ଆଉ ନଦୀ, ମୁଁ ଏହାକୁ ଅସ୍ୱୀକାର କରିବି କେମିତି ଭଗବାନ? ତେଣୁ ଆପଣ ଯାହା କହିଦେବେ ତାହାକୁ ମାନି ନେବା ହେଉଛି ଜୀବର ଧର୍ମ, ଆପଣ ଯାହା ଦେଖେଇଦେବେ ତାହାକୁ ବିନା ବାଦରେ, ପ୍ରତିବାଦରେ, ନିର୍ବିବାଦରେ ଗ୍ରହଣ କରିଦେବା ହେଉଛି ଜୀବର ଧର୍ମ। ତେଣୁ ପ୍ରଭୁ ମୁଁ ତାହାକୁ ଗ୍ରହଣ କରିନେଲି, ଭୁଲ କ'ଣ ହେଲା? ଭଗବାନଙ୍କ ମନ ଭିତରେ ଥିଲା, ଅର୍ଜୁନ ଭିତରେ ଯେଉଁ କାଳିମା ଅହଙ୍କାର ଅଛି, ବାସ୍ତବିକ ଅହଙ୍କାର ଭିତରେ ପଶିଯାଇଛି କି ଯେଉଁ ଭାବନା ଥିଲା, ତା ସଙ୍ଗେ ସଙ୍ଗେ ଦୂରୀଭୂତ ହେଲା, କାରଣ ଅର୍ଜୁନ ନିଜକୁ ରେଡ୍ୟୁସ୍ଡ ୟୋର୍ ସେଲ୍ଫ ଟୁ ଜିରୋ ଆଗରୁ କରିସାରିଅଛନ୍ତି। ତେଣୁ ଭଗବାନଙ୍କୁ ପାଇବାକୁ ହେଲେ ଅର୍ଜୁନ ପରି ହେବା ଦରକାର, ଅର୍ଜୁନ ପରି ଜ୍ଞାନ ଅର୍ଜନ କରିବା ଦରକାର, ଅର୍ଜୁନ ପରି ବିଦ୍ୟା ଅର୍ଜନ କରିବା ଦରକାର, ଅର୍ଜୁନ ପରି ସାଧନ ଅର୍ଜନ କରିବା ଦରକାର, କାରଣ ଅର୍ଜୁନ ପାଖରେ କିଛି ନଥିଲା, କେବଳ ଗୋଟିଏ ଗୁଣ ଥିଲା, ରେଡ୍ୟୁସ୍ଡ ୟୋର୍ ସେଲ୍ଫ ଟୁ ଜିରୋ। ହିମାଳୟର କନ୍ଦରରେ ତିନି ଜଣ ଋଷି ବସି ଚିନ୍ତା କରୁଥିଲେ, କୋ ଧର୍ମମ୍ ସର୍ବଧର୍ମାଣାମ୍ ଭବତଃ ପରମୋ ମତଃ କିଂ ଜପନ୍ ମୁଚ୍ୟତେ ଜନ୍ତୁର୍ ଜନ୍ମ ସଂସାର ବନ୍ଧନାତ୍। କଳିହତ ମାନବ, ଏ କଳି କଳମଶକୁ ଦୂରୀଭୂତ କରି କିପରି ଯାଇ ପ୍ରଭୁଙ୍କର ଚରଣାରବିନ୍ଦ ପାଇବ, କ'ଣ କଲେ ପ୍ରଭୁଙ୍କୁ ପାଇବ, ଏ କଳିଯୁଗର ଆରାଧ୍ୟ ଦେବତା କିଏ, କୋ ଧର୍ମମ୍ ସର୍ବଧର୍ମାଣାମ୍, କେଉଁ ଧର୍ମ ସବୁ ଧର୍ମ ଭିତରେ ଶ୍ରେଷ୍ଠ ଧର୍ମ, କେଉଁ ଧର୍ମର ଆଚରଣ ଆମ ପାଇଁ ଶ୍ରେଷ୍ଠ ଆଚରଣ, ଏଇ କଥା ଚିନ୍ତା କରି ତିନି ଜଣ ଆକ ଋଷି ଯାଇ ତାଙ୍କଠାରୁ ବୟସ୍କ ଋଷି ମାର୍କଣ୍ଡଙ୍କ ପାଖରେ ପହଞ୍ଚିଲେ। ତେବେ ଏ ତିନି ଜଣ କିଏ? ଅଙ୍ଗିରା, ଭୃଗୁ ଏବଂ ପଣ୍ଡୁ, ଏ ଚାରି ଜଣ କହୁଛନ୍ତି ବୈଦିକ ଋଷି, ଜଣେ ଜ୍ଞାନୀ, ଜଣେ ଆର୍ତୀ ଆଉ ଜଣେ ଅର୍ଥାର୍ଥୀ। ଏ ତିନି ଜଣ ଆକ ଯାଇ ପହଞ୍ଚିଲେ ଜିଜ୍ଞାସୁଙ୍କ ପାଖରେ, ମାର୍କଣ୍ଡ ମହାମୁନିଙ୍କ ପାଖରେ। ମାର୍କଣ୍ଡଙ୍କୁ ପଚାରିଲେ, ହେ ମାର୍କଣ୍ଡ, ଆପଣ ସପ୍ତକଳ୍ପ ଜୀବି ବଞ୍ଚିଛନ୍ତି ନା? ହଁ। ନା ଆପଣ କହିପାରିବେ ଏ ସୃଷ୍ଟିର ପରମ ରହସ୍ୟ କିଏ, ପ୍ରାଚୀନ ଦେବତା କିଏ ଯାହାଙ୍କୁ ଆମେ ପ୍ରଣାମ କରିବୁ, ଏ କଳିଯୁଗର ଆରାଧ୍ୟ ଦେବତା କିଏ ଯାହାଙ୍କୁ ଆମେ ଆରାଧନା କରିବୁ, ଆମ ପରେ ଆମର ଉତ୍ତର ପୁରୁଷମାନେ ଆରାଧନା କରିବେ? ମାର୍କଣ୍ଡ ମହାମୁନି କହିଲେ, ମୁଁ ସାତ କଳ୍ପ ବଞ୍ଚିଛି ସିନା, ତାହା ଯଥେଷ୍ଟ ନୁହଁ ଭାଇ, ସାତରେ ସାତ ମିଶେଇଲେ ଚଉଦ କଳ୍ପ ହେବ। ଚଉଦ କଳ୍ପ ବଞ୍ଚିଛି ଗୋଟିଏ ପେଚା, ତା ନାଁ ହେଉଛି ପ୍ରବାଳ କର୍ଣ୍ଣ। ସେ ବ୍ୟାସ ସରୋବର କୂଳରେ ରହେ, ଦିନରେ ଶୁଏ, ରାତିରେ ଚିଏଁ, ଜାଗ୍ରତ ରହେ। ଯେଉଁମାନେ ଦିନରେ ସାରା ସଂସାରୀ ଜୀବମାନେ ଜାଗ୍ରତ ଥାଆନ୍ତି, ଯେଉଁମାନେ ଶୟନ କରିଯାଆନ୍ତି, ନିଦ୍ରିତ ହୋଇଯାଆନ୍ତି, ସେତେବେଳେ ଜାଣିବେ ସିଏ ହେଉଛନ୍ତି ସଂଯମୀ, ଏବଂ ସାରା ଜଗତ ଯେତେବେଳେ ନିଦ୍ରିତ ହେଇଥିବେ, ଯେଉଁମାନେ ଜାଗ୍ରତ ଥିବେ ସିଏ ହେଉଛନ୍ତି ସଂଯମୀ। ଜାନି ସା ସର୍ବଭୂତାନି ତସ୍ୟା ଜାଗ୍ରତି ସଂଯମୀ, ଇଏ ହେଉଛି ସଂଯମୀ ଲୋକର ସାଧନାର ଆଦର୍ଶ। ତେଣୁ ପ୍ରାବାଳକର୍ଣ୍ଣ ଏକ ସାଧକ, ସେ ଦିନରେ ଶୋଇଯାଏ, ରାତିରେ ପ୍ରଭୁଙ୍କର ନାମ କୀର୍ତ୍ତନ କରେ ବ୍ୟାସ ସରୋବର କୂଳରେ। ଇଏ ଚାରିଜଣଯାକ ଋଷି, ଜ୍ଞାନୀ, ଆର୍ତୀ, ଜିଜ୍ଞାସୁ ଏବଂ ଅର୍ଥାର୍ଥୀ, ଇଏ ଚାରିଜଣଯାକ ଯାଇ ପହଞ୍ଚିଗଲେ। ଗୀତାରେ ଅର୍ଜୁନକୁ ଭଗବାନ କହିନାହାନ୍ତି ଆର୍ତୀ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନୀ ଚ ଭରତର ସଭ ଚତୁର୍ବିଧ ଭଜନ୍ତି ମା, ଇଏ ଚାରିଜଣଯାକ ଯାଇ ପହଞ୍ଚିଗଲେ ଚତୁର୍ବର୍ଗ ପରି। ପଚାରିଲେ ପ୍ରାବାଳକର୍ଣ୍ଣ ପେଚାକୁ, ପେଚା ଦେଖୁ ଦେଉ କହିଲା, ଓ ଚାରିଜଣ ଋଷି ଆସିଅଛ, ବୈଦିକ ଋଷି, ମତେ ପଚାରିବା ପାଇଁ ପ୍ରଶ୍ନ ନା? ଆରେ ମୁଁ ବି ଆର ଉତ୍ତର ଦେଇପାରିବି ନାହିଁ। ସାତ କଳ୍ପରେ ସାତ ମିଶିଲେ ଚଉଦ, ମୁଁ ବଞ୍ଚିଛି। ଚଉଦରେ ଚଉଦ କଳ୍ପ ମିଶିଲେ ଅଠେଇଶ କଳ୍ପ ବଞ୍ଚିଛି ମୋର ଗୁରୁ ନାଡ଼ି ଜଙ୍ଗ।
ଶୁଣ ଶୁଣ ମୁନି ଗଣ ଆମ୍ଭର ବଚନ, ମାତ୍ର ଚଉଦ କଳ୍ପ ମୋହର ଜନମ। ବସୁ ବସୁ ଭେଟିଲି ମୁଁ ଗୁରୁ ନାଡ଼ି ଜଙ୍ଗେ, ଅଠେଇଶ କଳ୍ପ ଯିବେ ଛନ୍ତି ମାର କଣ୍ଡେ।
କହିଲେ ନାଡ଼ି ଜଙ୍ଗ ବକ, ଅଠେଇଶ କଳ୍ପ ସେ ମୋର ଆଚାର୍ଯ୍ୟ ପାଦ ଗୁରୁ, ଏବଂ ସେ ଚଉଦରେ ଚଉଦ ମିଶିଲେ ଅଠେଇଶ କଳ୍ପ ମୋର ଗୁରୁ ବଞ୍ଚିଛନ୍ତି। ମତେ ପଚାରିବେ ନା ଆପଣ? ମୋର ଗୁରୁ ଯିଏ ଅଠେଇଶ କଳ୍ପ ବଞ୍ଚିଛି ତାକୁ ପଚାରିବେ? ଚାରିଜଣ ଋଷି ପ୍ରଣାମ କଲେ, ତଦ୍ବିଧି ପ୍ରଣିପାତେ ନ ପରି ପ୍ରଶ୍ନେ ନ ସେବୟା ନ୍ୟାୟରେ। ହେଲେ ଭାଇ, ଇଏ ପ୍ରାବାଳକର୍ଣ୍ଣଙ୍କୁ ପଚାରି ଲାଭ କ'ଣ ଅଛି? ଚାଲ ଏବେ ଆଉ ଗୋଟିଏ ପକ୍ଷୀ ବଗ ନାଡ଼ିଜଙ୍ଗଙ୍କ ପାଖରେ ଚାଲ ପହଞ୍ଚିବା। ଏ ଚାରିଜଣଯାକ ଯାଇ ନାଡ଼ିଜଙ୍ଗ ବଗ ପାଖରେ ପହଞ୍ଚିଲେ। ବୈଦିକ ଋଷିମାନଙ୍କୁ ଭଲ ଭାବରେ ତର୍ଜମା, ଭଲ ଭାବରେ ସମୀକ୍ଷା, ଭଲ ଭାବରେ ଆତ୍ମଦୃଷ୍ଟି ଭଳିରେ ଦେଖିଥିବାର ଅପୂର୍ବ ବକ, ଜ୍ଞାନ ଅର୍ଜନ କରିଥିବାର ଅପୂର୍ବ ବକ ନାଡ଼ିଜଙ୍ଗ ଆସୁ ଆସୁ ମଧୁର ଆହ୍ୱାନ ଜଣେଇ ପ୍ରଣାମ କଲା। କହିଲା, ଭାଇ ପ୍ରଣାମ ମୋର ଘେନ। ଋଷିମାନେ କହୁଛନ୍ତି ଆପଣ ଅଠେଇଶ କଳ୍ପ ବଞ୍ଚିଛନ୍ତି ନା? ହଁ, ଇଏ ସଂସ୍କୃତିରେ ଯିଏ ମହାନ ହେଇଯାଏ, ଇଏ ସଂସ୍କୃତିରେ ଯିଏ ପ୍ରାଚୀନ, ସେ ସମସ୍ତଙ୍କୁ ପ୍ରଣାମ କରେ। ଆମ ସଂସ୍କୃତିରେ ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗରିଅଛି ମା ବୋଲି ଆମେ କହୁଛେ। ସେ ମାଟି ମା ଆମମାନଙ୍କର ପାଦର ଧୂଳିକୁ ମଥାର ମଳି କରୁଛି, କାରଣ ସେ ମହି ଅଛି। ସମୁଦ୍ର କୂଳକୁ ଚାଲିଯିବେ, ସେ ଆମର ପାଦ ପ୍ରଥମେ ଧୋଇ ଦେଉଛି, କାରଣ ଭଗବାନ ବିଷ୍ଣୁଙ୍କର ସେ ଶ୍ୱଶୁର। ତେଣୁ ଯିଏ ଯେତେ ମହାନ ହେଇଯାଏ, ସିଏ ଅନ୍ୟର ପାଦ ଧରି ପକାଏ, ଅନ୍ୟକୁ ପ୍ରଣତି ଜ୍ଞାପନ କରେ। ଏହି ଦୃଷ୍ଟିରୁ ମୁଁ ଅଠେଇଶ କଳ୍ପ ଯିବି ତମର ପାଦ ତଳେ ପ୍ରଣତି ଜ୍ଞାପନ କରୁଛି, ପ୍ରଣାମ କରି ମଧୁର ଆହ୍ୱାନ କରୁଛି, ଆସିବାର ଜିଜ୍ଞାସା ପଚାରୁଛି, କାରଣ କ'ଣ କୁହ। ଚାରିଜଣକୁ ଋଷି ପଚାରିଲେ, କହ କୋ ଧର୍ମମ ସର୍ବଧର୍ମାଣାମ ଭବତଃ ପରମ ମତଃ, କିଏ ଶ୍ରେଷ୍ଠ କହିପାରିବ କି ତୁମେ? ହସିଲେ ନାଡ଼ିଜଙ୍ଗ ବକ, କହିଲେ ମୋର ମଧ୍ୟ ଗୋଟିଏ ଗୁରୁ ଅଛନ୍ତି। ନା ଆପଣଙ୍କର ଗୁରୁ ଅଛନ୍ତି? ନା ହଁ, ନା ସେ ପକ୍ଷୀ ହେଇଥିବେ ନିଶ୍ଚୟ, ନା ନା ସେ ଗୋଟେ କଇଁଚ, ତାର ନାମ ହଉଛି ଅକୁପାର।
ଶୁଣ ଶୁଣ ମୁନି ଗଣ ଆମ୍ଭର ବଚନ, ମାତ୍ର ଅଠେଇଶ କଳ୍ପ ମୋହର ଜନମ। ମୋହର ଗୁରୁ ଅଛନ୍ତି ସର ଇନ୍ଦ୍ର ଦ୍ୟୁନେ,
ନାମ ତାଙ୍କର ଅକୁପାର। ସେ ହେଉଛନ୍ତି ଏକ ଅପୂର୍ବ କଇଁଚ ପ୍ରବର କଚ୍ଛପ, କିନ୍ତୁ ସେ ମୋର ଗୁରୁ, ଏବଂ ଏ ସଂସ୍କୃତି ବିଷୟରେ ଭଲ ଭାବରେ ସେ ଜାଣେ। ଧର୍ମ କ'ଣ, ଅଧର୍ମ କ'ଣ, ସଂସ୍କୃତି କ'ଣ, ପ୍ରକୃତି କ'ଣ, ବିଚାର କ'ଣ, ଅବିଚାର କ'ଣ, ବିବେକ କ'ଣ, ଅବିବେକ କ'ଣ, କ'ଣ ଦେଖିଛି, କ'ଣ କୁହାଯିବ, ତାହା ବିଷୟରେ ଏକ ଅପୂର୍ବ ତର୍ଜମା କରି ଆପଣଙ୍କ ଆଗରେ ପୁଙ୍ଖାନୁପୁଙ୍ଖ ଭାବରେ ଭଲ ଭାବରେ ବୁଝେଇ ଦେଲାବାଲା ସେ ଆପଣ ତାଙ୍କ ପାଖରେ ଯାଇ ପହଞ୍ଚନ୍ତୁ। ଅକୁପାର କୁର୍ମ ପାଖରେ ପହଞ୍ଚିଲେ ପ୍ରବର୍ଜ୍ୟା କରି ଚାଲି ଚାଲି ପାଦରେ ଋଷିମାନେ ପ୍ରଣାମ କଲେ। ଅକୁପାର କହିପାରିବ କି? ଅକୁପାର ମଥା ହଲେଇକିରି କହିଲେ, ଭାଇ ତମକୁ ଦେଖିବାର ସୌଭାଗ୍ୟ ଅର୍ଜନ କଲି, ମୋର ଏହି ମୋ ସୌଭାଗ୍ୟ। ମୁଁ ବିଷ୍ଣୁ ଭକ୍ତକୁ ଦେଖିଦେଲେ ମୋର ଅହୋଭାଗ୍ୟ ମଣେ, କୃତାର୍ଥ ହେଇଯାଏ, ଇଏ ମୋର ସୌଭାଗ୍ୟ। କିନ୍ତୁ ମୋର ମଧ୍ୟ ଜଣେ ଗୁରୁ ଅଛନ୍ତି, ସେ ପକ୍ଷୀ ନୁହନ୍ତି କି କଇଁଚ ନୁହନ୍ତି, ସେ ହେଉଛି ଗୋଟିଏ ଗଛ। ନା ଗଛ ନା ହଁ, ନା ସେ ଗଛର ବୟସ, ନା ଛପନ କଳ୍ପ ତ ମୁଁ ବଞ୍ଚିଲି, ଛପନରେ ଛପନ କଳ୍ପ ମିଶେଇ ଦିଅ, ଶହେ ବାର କଳ୍ପ ସେ ଗଛ ବଞ୍ଚିଛି। ନା ସେ ଗଛର ନାମ କ'ଣ? ନା ଆପଣ ନାମ ଶୁଣିବେ ନା? ହଁ କୁହ ତ, ସେ ଗଛର ନାମ କ'ଣ?
ଏଥୁ ପଚାଶ କୋଷ ଅଛି ଛଡ଼ା, ସେ ଭୂମି ରହି ଅଛଇ ଅପୋଡ଼ା, କଳ୍ପ ବଟ ନାମରେ ସେ ବଟ ସର୍ବ ବୃକ୍ଷଙ୍କ ମଧ୍ୟରେ ଗରିଷ୍ଠ, ସର୍ବ ବୃକ୍ଷଙ୍କ ମଧ୍ୟରେ ଗରିଷ୍ଠ।
की सच्चिदानंद भगवान की कल्पवट महाराज की। चारि जणक ऋषि जाई पहुंचेले कल्पवट पाखरे, विराट कल्पवट तळु उपर पर्यंत आखि पाऊ नाही। तेत्रिश कोटी देवता पत्रे पत्रे छत्रे छत्रे कोणे अनुकोणे अनुरणित हो रहीथिला परि मन हेउथिला। गछ पाखरे पहुंचेले दिव्य चंदन गंध महकी उठुथिला। ये देखिले एभलिया गछ को दर्शन कले कृतार्थ तो निश्चय मनीष हेबो, किंतु परिक्रमा करिया दरकार। जानी कानी च पापानी जन्म जन्मांतराणी च तानी सर्वाणी नश्यन्ति प्रदक्षिणम पदे पदे। यही न्याय रे चारि जणक परिक्रमा करु करु गछ हात जोड़ा पत्र मानक छल कहला, तुम्हें चारि जणक ऋषि चारि दिग नुह, चतुर्वर्ग नुह, चारि जाति नुह, चारि वर्ण नुह, तुम्हें कौन कौ दिगुरु कहीं कौतपाई आसीच मत उत्तर प्रश्न पचारुच उत्तर दियो उत्तर दियो। अंगिरस भृगु पंडु एवं मार्कंड आबा कही चाहते। वृक्ष कहले, तुम्हें जो प्रश्न नहीं आसीच से प्रश्नर उत्तर मुझेपरि ना। आरे छपन रे छपन मिसले शहे बार कल्प हो शहे बार कल्प कौन एति सरीगला समय। ये महाकाल एक सामान्य एक विराट समुद्र सिंधुर एक बिंदु तुल्य ये आहुरी बहर्ष आहुरी वयस एमती व्यापिकी अच्छी से शहे बार रे शहे बार तादेर पुणी शहे बार तादेर पुणी शहे बार जोड़ी दियो। जी समय हम कालर जो सीसा शेष सीमा पहुँचब से ही सीमार गोटे सुंदर मटी टी अच्छी। हे ऋषि मैंने आसीच जदि जाए मटी को प्रणाम कर ना से मटीर वयस ना कही पारे ना ना मटी कौटी अच्छी ना यही अच्छी ना से मटीर किए अच्छी ना सिंहासन टी अच्छी ना से सिंहासन देखा किपरी ना जानवाक इच्छा कर हाँ तार आकार आ प्रकार किपरी अपूर्व सिंहासन को पटातर अणाकार विष्णु लुचि अच्छे कहले सिंहासन जो अच्छी सिंहासन को देखिबो से विष्णु प्रतिमा को देखि पारिबो नाही। कारण स्थूल रूप से सिंहासन रही सूक्ष्म रूप से नारायण ता भितर अच्छी। नारायण को तुम्हें देखिबो सिंहासन माध्यम रे सबेति वेद्यम न चतस्यास्ति वेता से समस्त को जानिला वाला ताकू जानिला वाला केही नाहंती। से सिंहासन को प्रणाम कर भितर शब्द शुभिबो शुभिला भितर शब्द मु एक अपूर्व सिंहासन मो रूप हूँ अणाकार मु अणायत मत के जापारती ना मु समस्त को जाने मु शून्यवादर प्रतीक मोर अन्य नाम हूँ शून मु एक प्रणववाद को नहीं विराजमान करी। ऋषि माने मुनि माने मुनिंद्र माने जोगींद्र माने जदि जानिया को इच्छा करुच एठी साधन दरकार एठी तपस्या दरकार एठी बुद्धि विवेक ज्ञान भक्ति र अपूर्व समन्वय पिठाऊ पीठ तुम्हें जदि आसीच तेल साधन बल मत उपलब्धि कर मत अनुभव कर मु कौन मत जानिया को इच्छा कर। चारि जणक ऋषि चारोटी साही रे विभक्त ही रहीगले। दोलमंडप साही रे अंगिरस आश्रम, बाली साही रे भृगुमुनि आश्रम, हरचंडी साही रे शेषे पंडुमुनि आश्रम, मार्कंडेश्वर साही रे मार्कंड मुनि आश्रम। चारि जणक समस्वर रे कहिले पूर्व पश्चिम उत्तर दक्षिण चारि दिगरे आमे रहिलु मंदिर चारिपटे। हे प्रभु आपणक आकार कौन ना मोर आकार होची एक शून्यवादर प्रतीक मु एक महाशून्य मते पाया को हेले निजुकु शून्य करिया दरकार। रेड्यूस्ड योरसेल्फ टू जीरो।